ଜିଓସୁଅ 9 ପର୍ବ। ଅନନ୍ତର ଜର୍ଦ୍ଦନ ଏପାରସ୍ତ ସମୁଦାୟ ରାଜଗଣ ଅର୍ଥାତ୍ ପର୍ବତ ଓ ତଳଭୂମି ନିବାସୀ ଲିବାନନ ସମ୍ମୁଖସ୍ଥ ସମୁଦ୍ରର ସମସ୍ତ ତୀର ନିବାସୀ ହିତୀୟ ଓ ଇମରୀୟ ଓ କିଣାଣୀୟ ଓ ପିରିସୀୟ ଓ ହିଦୀୟ ଓ ଜିବୁସୀୟ ରାଜଗଣ ଏହି କଥା ଶୁଣିଲେ। ତୈରେ ସେମାନେ ଏକ ମନରେ ଜିଓସୁଅ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ। ମାତ୍ର ଜିରିହୋ ପ୍ରତି ଓ ଅୟ ପ୍ରତି ଜିଓସୁଅ ଯେ ଯେ କର୍ମ କରିଥିଲେ ତାହା ଯେତେବେଳେ ଗିବିଓନ ନିବାସୀମାନେ ଶୁଣିଲେ, ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ। ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଧବ ଉପରେ ପୁରୁଣା ଅଖା ପୁଣି ପୁରୁଣା ଓ ଚିରା ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ଫା ନ ଦିଲେ, ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା ପୁଣି ଦେହରେ ପୁରୁଣା ଲୁଗା ଦେଲେ। ପୁଣି ସେମାନଙ୍କ ପାଥେୟ ରୁଟି ଶୁଖିଲା ଓ ଗମରା ହୋଇଯାଇଥିଲା। ଏହି ରୂପେ ସେମାନେ ଗିଲଗଲ ସ୍ଥିତ ଛାଉଣିକି ଜିଓସୁଅଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲ ଲୋକମାନଙ୍କୁ କହିଲେ, ଆମ୍ଭେମାନେ ଦୂରଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର। ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିଦୀୟ ଲୋକମାନଙ୍କୁ ଉତ୍ତର ଦେଲେ, କେଜାଣି ତୁମେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ, ଆମେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରିପାରିବୁ? ତୁ ସେମାନେ ଜିଓସୁଅଙ୍କୁ କହିଲେ, ଆମ୍ଭେମାନେ ଆପଣମାନଙ୍କର ଦାସ। ଯେହେତୁ ଜିଓସୁଅ ସେମାନଙ୍କୁ କହିଲେ, ତୁମେମାନେ କିଏ ପୁଣି କେଉଁଠାରୁ ଆସିଅଛ? ସେମାନେ ତାହାକୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂରଦେଶରୁ ଆସିଛନ୍ତି, କାରଣ ତାହାଙ୍କର କୀର୍ତ୍ତି ଓ ସେ ମିଶରରେ ଯେ ଯେ ସମସ୍ତ କର୍ମ କରିଅଛନ୍ତି, ପୁଣି ସେ ଜର୍ଦ୍ଦନ ସେପାରିସ୍ତ ହିସ୍ବୋନ ରାଜା ସିହୋନ ଓ ଅଷ୍ଟାରୋତ ନିବାସୀ ବାସନ ରାଜା ଓଗ ଇମୋରିଆମାନଙ୍କର ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି ତାହା ସବୁ ଆମ୍ଭେମାନେ ଶୁଣିଅଛୁ। ଏହେତୁ ଆମ୍ଭମାନଙ୍କର ପ୍ରାଚୀନ ବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ଆମ୍ଭେମାନେ ଆପଣମାନଙ୍କର ଦାସ, ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ। ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୁଟି ଆଣିଥିଲୁ, ମାତ୍ର ଏବେ ଦେଖନ୍ତୁ ତାହା ଶୁଖିଲା ଓ ଗମରା ହୋଇଯାଇଛି। ପୁଣି ଏହିସବୁ ଦ୍ରାକ୍ଷାରସ କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ ସବୁ ଆସି ଚିରିଯାଇଛି, ଆଉ ଆମ୍ଭମାନଙ୍କର ଏହି ଲୁଗା ଓ ଜୋତା ଅତି ଦୂରଯାତ୍ରା ସକାଶୁ ପୁରୁଣା ହୋଇଯାଇଛି। ତହିଁରେ ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ। ପୁଣି ଜିଓସୁଅ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ। ଏହି ରୂପେ ସେମାନେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର 3 ଦିନ ଗତ ହୁଅନ୍ତେ ସେମାନେ ଶୁଣିଲେ ଯେ ଏମାନେ ଆମ୍ଭମାନଙ୍କର ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। ଏଉତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ। ଗିବିଓନ ଓ କଫିରା ଓ ବେରତ ଓ କିରିୟତ ଜିଆମ ସେମାନଙ୍କ ନଗର ଥିଲା, ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ। ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। ତହିଁରେ ଅଧିପତିଗଣ ସମସ୍ତ ମଣ୍ଡଳୀକି କହିଲେ, ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ। ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା, ନହେଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ। ଏ ନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାନ୍ତୁ, ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳି ଓ ଜଳଢଳାଳି ହେବେ। ଏଉତାରେ ଝିଅସୁଅ ସେମାନଙ୍କୁ ଡକାଇ କହିଲେ, ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ, ଏହା କହି କିଏ ତ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ, ଏ ନିମନ୍ତେ ଏବେ ତୁମେମାନେ ଶାପଗ୍ରସ୍ତ ହେଲ, ଆମ୍ଭ ପରମେଶ୍ୱରଙ୍କ ଗୃହର କାଠକଟାଳି ଓ ଜଳ କଢ଼ାଳି ହେବା ପାଇଁ ତୁମମାନଙ୍କ ମଧ୍ୟରୁ ବନ୍ଧା ଦାସର ଅଭାବ ହେବ ନାହିଁ। ଏଥିରେ ସେମାନେ ଜିଓସୁଅଙ୍କୁ ଉତ୍ତର କରି କହିଲେ, ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବକ ମୂଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି। ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ। ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ। ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ। ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ। ଆଉ ଯିଏ ସେମାନଙ୍କୁ ସେହି ଦିନରୁ ଆଜି ଯାଏ ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କର ଯଜ୍ଞବେଦୀର କାଠକଟାଳୀ ଓ ଜଳକଢ଼ାଳୀ କଲେ।